ମୋ ନାଁ ଗୀତାଞ୍ଜଳି ଜାନି, ଗ୍ରାମ ରାଇକୁଲ, ବ୍ଲକ ଖଜିପଡା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଚାହୁଁଛି କରଳ ତରକାରୀ ବିଷୟରେ। ପ୍ରଥମେ ବାଉଁଶ କରଳକୁ ଆଣନ୍ତୁ, ତାପରେ ତାକୁ ଭଲ ଭାବରେ କାଟି ଦିଅନ୍ତୁ। କାଟି ସାରିବା ପରେ ତାକୁ 2 ଦିନ ପର୍ଯ୍ୟନ୍ତ ଟିକେ ଗୋଟେ ଭୁଗୁଲି ବା କୋଉଠି ଗୋଟେ ରଖିଦିଅନ୍ତୁ, ତାକୁ ଯେମିତି ପାଣି ଟିକେ ନିଗିଡି ଯିବ। ତାପରେ ବାସ୍ନା ଭିତରେ ଟିକେ ଛାଡିବା ପାଇଁ ରଖିଦେବେ। ତାପରେ କଡେଇରେ ତେଲ ଗରମ କରିବେ, ତାପରେ ସେଥିରେ ଜିରା, ଲଙ୍କା ଆଉ ପିଆଜ ପକେଇକି ତାକୁ ଭଲ ଭାବରେ ଟିକେ ଭାଜିବେ। ଭାଜି ସାରିବା ପରେ ପିଆଜ ନାଲି ହେଲା ପରେ ବେସର ଟିକେ ପକେଇବେ। ବେସର ପକେଇ ସାରିବା ପରେ ସେଥିରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ସେଠି ପକେଇବେ। ପକେଇ ସାରିବା ପରେ ତାକୁ ଭଲ ଭାବରେ ବେସରଟା ସିଝିଗଲା ପରେ ସେଥିରେ କରଡ଼କୁ ପକେଇବେ। ପକେଇ ସାରିବା ପରେ ତାକୁ ଟିକେ ସମୟ ନାଡି ଦିଅନ୍ତୁ। ନାଡି ସାରିବା ପରେ ସେଥିରେ ଟିକେ ଅଳ୍ପ ପାଣି ଦେଇ ତାକୁ ଭଲ ଭାବରେ ସିଝିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଶେଷରେ ଟମାଟୋ ଗୋଟେ ପକେଇ ଦିଅନ୍ତୁ। ତାପରେ ତାକୁ ଭଲ ଭାବରେ ଟିକେ ମିନିମମ 20 ମିନିଟ୍ ତାକୁ ସିଝିବାକୁ ଛାଡି ଦିଅନ୍ତୁ। 20 ମିନିଟ୍ ଭିତରେ ସିଝିଯିବ। ସିଝି ସାରିବା ପରେ ହେଇଯିବ ଆପଣଙ୍କର କରଡ଼ ତରକାରୀ।